ନମସ୍କାର, ଆମର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମର ବିଶ୍ୱାସ, ଏହି କାର୍ଯ୍ୟକ୍ରମ ଆପଣଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଭରିଦେବ। ଆଜି ହିଁ ଶୁଣନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣ ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣୁ ଆସୁଥିବାରୁ ଆମେ ମଧ୍ୟ ଆପଣଙ୍କ ନିକଟରେ ବିଶେଷ ଧନ୍ୟବାଦୀ। ଆପଣଙ୍କର ମତାମତ ନିମନ୍ତେ ଓ ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କ ଜୀବନରେ ଅନେକ ମହତ୍ କାର୍ଯ୍ୟମାନ ସାଧନ କରିଅଛନ୍ତି, ଆପଣଙ୍କର ପ୍ରାର୍ଥନା ଶୁଣି ଆପଣଙ୍କୁ ଉତ୍ତର ଦେଇଛନ୍ତି, ଏହା ଅତି ଆନନ୍ଦର ବିଷୟ। ମାତ୍ର ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରହିଲେ ସେ ଆପଣଙ୍କ ଜୀବନରେ ଆହୁରି ଅନେକ କାର୍ଯ୍ୟମାନ ସାଧନ କରିବେ। ସେ ଚାହାନ୍ତି ଯେପରି ଆପଣ ତାହାଙ୍କୁ ନିଜର ହୃଦୟ ପ୍ରଦାନ କରନ୍ତି। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ନିଜ ହୃଦୟରେ ଗ୍ରହଣ କରି ଏହି ବାକ୍ୟ ଅନୁଯାୟୀ ଜୀବନଯାପନ କଲେ ଆପଣ ବାସ୍ତବ ଭାବରେ ଜୀବନରେ ଶାନ୍ତି ପାଇବା ସଙ୍ଗେ ସଙ୍ଗେ ସେ ଅନନ୍ତ ଜୀବନର ପଥରେ ଅଗ୍ରସର ହୋଇପାରିବେ। ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ, ତୁମର ଜୟ ଜୟକାର କରୁଅଛୁ ଯେ ତୁମେ ଆମମାନଙ୍କ ପ୍ରତି ତୁମର ଦୟା ଅନୁଗ୍ରହ ପ୍ରଦାନ କରି ପ୍ରଭୁ ଆମମାନଙ୍କୁ ଏପର୍ଯ୍ୟନ୍ତ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଛ। ଆମମାନଙ୍କର ସମସ୍ତ ଭାର ବହନ କରି ଆମମାନଙ୍କୁ ପ୍ରଭୁ ଏପର୍ଯ୍ୟନ୍ତ କଢ଼ାଇ ଆଣିଅଛ। ଯେତେବେଳେ ଆମମାନେ ଆମମାନଙ୍କର ଜୀବନକୁ ଲକ୍ଷ୍ୟ କରୁ ପ୍ରଭୁ, ଆମମାନଙ୍କର ଅତୀତ ଜୀବନରେ ପ୍ରଭୁ ତୁମେ କେତେ ଆଶୀର୍ବାଦ ଅନୁଗ୍ରହ ଦାନ ଦେଇଛ, ଯାହାର ପ୍ରତିଦାନେ ପ୍ରଭୁ ଆମେ ତୁମକୁ କିଛି ଦେଇପାରି ନାହୁଁ। ମାତ୍ର ଏହି ସମୟରେ ପ୍ରଭୁ ତୁମ ନିକଟ ନିବେଦନ ପ୍ରାର୍ଥନା କରୁଅଛୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଆଶୀର୍ବାଦ ଯୁକ୍ତ କର, ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ। ସବୁ ଅବସ୍ଥାରେ ସବୁ ପରିସ୍ଥିତିରେ ଯେପରି ଆମମାନେ ଧନ୍ୟବାଦର ସହିତ ଜୀବନଯାପନ କରି ତୁମକୁ ଉଚ୍ଚୀକୃତ ମହିମାନିତ କରିବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସେ ପ୍ରକାର ସରଳ ହୃଦୟ ପ୍ରଦାନ କର। ଏହି କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମମାନଙ୍କର ସଙ୍ଗେ ସଙ୍ଗେ ରହି ପ୍ରଭୁ ତୁମେ କଥା କୁହ, ତୁମର ଇଚ୍ଛା ଅଭିମତ ପ୍ରଭୁ ତୁମେ ଆମମାନଙ୍କୁ ବୁଝିବା ପାଇଁ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଯିଶାଏ ପୁସ୍ତକ 4 ପ୍ରଥମ ପଦରୁ ଆରମ୍ଭ କରି 5 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି 4 ମୁଖ୍ୟ ପ୍ରସଙ୍ଗ ହେଉଛି ରାଜ୍ୟ ପ୍ରତିଷ୍ଠା କରିବା ପ୍ରତି ଅବସ୍ଥାଗୁଡ଼ିକ ପ୍ରସ୍ତୁତିମୂଳକ। ଏହି ପର୍ବଟି ମଧ୍ୟ 2 ଆରମ୍ଭ ହୋଇଥିବା ଭାବବାଣୀର ଏକ କ୍ରମଶଃ ଓ ଏହା 5 ସମାପ୍ତ ହୋଇଅଛି। ଏହି 2 5 ମଧ୍ୟରେ ସମ୍ପୂର୍ଣ୍ଣ ଯିଶାୟା ପୁସ୍ତକର ଏକ ସାରାଂଶ ବା ସଂକ୍ଷିପ୍ତ ବିବରଣୀ ଆମେ ଲକ୍ଷ୍ୟ କରିବାକୁ ପାରୁ, କାରଣ ସେ ଏଠାରେ ଯେଉଁ ସମସ୍ତ ଭିତ୍ତିମୂଳକୁ ସ୍ପର୍ଶ କରିଅଛନ୍ତି ସେହି ସମସ୍ତ ସେ ଏହି ପୁସ୍ତକର ଅବଶିଷ୍ଟାଂଶରେ ମଧ୍ୟ ସ୍ପର୍ଶ କରିବେ। 4 ଏହି ପୁସ୍ତକର ସବୁଠାରୁ କ୍ଷୁଦ୍ର ପର୍ବ, ଏହା କେବଳ 6 ମଧ୍ୟରେ ସମାପ୍ତ ହୁଏ। ଏଠାରେ ଆମମାନଙ୍କ ସମ୍ମୁଖରେ ଏକ ଅବସ୍ଥାଗୁଡ଼ିକର ବର୍ଣ୍ଣନା କରାଯାଇଅଛି, ଯାହାକି ବାବିଲୋନକୁ ନିର୍ବାସିତ ହେବା ସମୟରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଓ ଭବିଷ୍ୟତରେ ମଧ୍ୟ ଠିକ୍ ଖ୍ରୀଷ୍ଟଙ୍କର ଏହି ଜଗତରେ ରାଜ୍ୟ ପ୍ରତିଷ୍ଠା କରିବା ପୂର୍ବରୁ ସେହି ମହାକ୍ଲେଶର ସମୟରେ ମଧ୍ୟ ଘଟିବ। ଏହି 4 ପ୍ରଥମ ପଦଟି କେବଳ ସେହି ମହାକ୍ଲେଶର ସମୟର ଅବସ୍ଥାକୁ ପ୍ରକାଶ କରେ କିମ୍ବା ସେହି ଶେଷକାଳର ଅବସ୍ଥାକୁ ପ୍ରକାଶ କରେ, ବାକି ଏହି ପର୍ବର ଅବଶିଷ୍ଟାଂଶ ସେହି ରାଜ୍ୟ ମଧ୍ୟରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ତୁତ ହେବାର ବିଷୟକୁ ପ୍ରକାଶ କରେ, ଯାହାକି ଅତି ଆବଶ୍ୟକ। ଏହି ବିଭାଗଟି ପ୍ରକୃତରେ ସମ୍ପୂର୍ଣ୍ଣ ଭାବେ ପ୍ରତୀକ୍ଷାରତ। ତେବେ ଦେଖନ୍ତୁ 4 ପ୍ରଥମ ପଦରେ ଏହିପରି ଲେଖା ଅଛି, ସେହିଦିନ 7 ସ୍ତ୍ରୀ ଜଣେ ପୁରୁଷକୁ ଧରି କହିବେ, ଆମ୍ଭେମାନେ ନିଜ ଅନ୍ନ ଭୋଜନ କରିବୁ ଓ ନିଜ ବସ୍ତ୍ର ପିନ୍ଧିବୁ, କେବଳ ତୁମ୍ଭ ନାମରେ ଆମ୍ଭେମାନେ ଖ୍ୟାତ ହେଉ, ତୁମ୍ଭେ ଆମମାନଙ୍କର ଅପମାନ ଦୂର କର। ଏହି ପ୍ରକାର ଅବସ୍ଥା ଯୁଦ୍ଧର ଭୟାବହ କାରଣ ହେତୁ ଘଟିଥିଲା। ଏହା ସମସ୍ତ ଯୁଦ୍ଧର ପ୍ରକୃତ ଅବସ୍ଥା ଓ ଏହି ପ୍ରକାର ଅବସ୍ଥା ସେହି ମହାକ୍ଲେଶର ସମୟରେ ପରିଲକ୍ଷିତ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯେହେତୁ ଯୁଦ୍ଧରେ ପୁରୁଷ ଶକ୍ତିର ଜନସଂଖ୍ୟା ଏତେଦୂର କମିଯିବ ଯଦ୍ୱାରା ସ୍ତ୍ରୀମାନଙ୍କର ସଂଖ୍ୟା ପୁରୁଷମାନଙ୍କ ଅପେକ୍ଷା ବଳିଯିବ। ଏପରିକି ସେହି ଦିନରେ ସାତ ଜଣ ସ୍ତ୍ରୀ ଜଣେ ପୁରୁଷ ସହିତ ଅଂଶୀ ହେବା ନିମନ୍ତେ ଇଚ୍ଛା କରିବେ। ଏହା ଅତି ଜଘନ୍ୟ ପରିସ୍ଥିତି ଯାହାକି ଉପୁଜିବ। ଚାରିପର୍ବର ଦୁଇ ପଦରେ ଲେଖା ଅଛି, ସେଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ୱିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ। ଏଠାରେ ଲେଖା ଅଛି ସେଦିନ, ଏହା ପ୍ରଭୁଙ୍କର ଦିନକୁ ଦର୍ଶାଏ। ଏହି ଖଣ୍ଡବାକ୍ୟଟି ଜିସାଏ ପୁସ୍ତକରେ ଥରକୁ ଥର ପୁନରାବୃତ୍ତି ହେବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ, ଏପରିକି ସମସ୍ତ ଭାବବାଦୀମାନଙ୍କ ପୁସ୍ତକରେ ମଧ୍ୟ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବେ, ଓ ଏହା ମଧ୍ୟ ନୂତନ ନିୟମରେ ପ୍ରକାଶ କରାଯାଇଅଛି। ଜୋଏଲ ଭବିଷ୍ୟତ ବକ୍ତା ଏହି ବିଷୟ ନେଇ କିଛି କହନ୍ତି, ଏହି ଦିନ ସେହି ମହାକ୍ଲେଶର ସମୟରୁ ଆରମ୍ଭ ହୋଇ ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ମଧ୍ୟକୁ ଯାଇଅଛି। ଏହି ପଦରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଏକ ବିଷୟ ଦର୍ଶାଯାଇଅଛି, ଆଉ ତାହା ହେଉଛି ଯେ ସେ ହେଉଛନ୍ତି ଶାଖା। ଏହି ଶାଖା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶାଏ। ପବିତ୍ର ଧର୍ମଶାସ୍ତ୍ରର ବିଭିନ୍ନ ସ୍ଥାନରେ ଆମେ ଏହା ଲକ୍ଷ୍ୟ କରିବାକୁ ପାରିବା। ଚାରିପର୍ବର ତିନି ପଦରୁ ଚାରିପଦ ମଧ୍ୟରେ ଆହୁରି ଲେଖା ଅଛି, ପୁଣି ପ୍ରଭୁ ଯେତେବେଳେ ବିଚାରକ ଆତ୍ମା ଓ ଦାହକ ଆତ୍ମା ଦ୍ୱାରା ସିଓନର କନ୍ୟାଗଣର ମଳ ଧୌତ କରିବେ ଓ ଜିରୁସାଲମ ମଧ୍ୟରୁ ତହିଁର ରକ୍ତ ଦୂର କରିଦେବେ, ସେତେବେଳେ ସିଓନରେ ଯେ କେହି ଅବଶିଷ୍ଟ ଥାଏ ଓ ଜିରୁସାଲମରେ ରହେ, ଅର୍ଥାତ୍ ଜିରୁସାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ। ସେହି ମହାକ୍ଲେଶର ସମୟରେ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ଅର୍ଥାତ୍ ଇସ୍ରାଏଲ ଓ ବିଜାତୀୟମାନଙ୍କ ମଧ୍ୟରୁ କେତେକ ଲୋକ ଅବଶିଷ୍ଟ ରହିବେ, ଯେଉଁମାନେ କି ସେହି ସମୟରେ ରକ୍ଷା ପାଇପାରିବେ। ଏପରିକି ଯେଉଁମାନେ ପ୍ରଭୁଙ୍କ ନିମନ୍ତେ ମୃତ୍ୟୁବରଣ କରିଥିବେ, ସେମାନେ ସେହି ସମୟର ଶେଷରେ ମୃତ୍ୟୁରୁ ପୁନରୁଦ୍ଧିତ ହେବେ। କାରଣ ନୂତନ ନିୟମରେ ମାଥିଉ ସୁସମାଚାରର ଚବିଶ ପର୍ବର ତେର ପଦରେ ପ୍ରଭୁ ଯୀଶୁ ସେହି ମହାକ୍ଲେଶର ସମୟର ଶେଷ ସମୟକୁ ଦୃଷ୍ଟି କରି ଏହିପରି କହନ୍ତି, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ତେବେ ସେମାନେ ଯେପରି ଏହି ମହାକ୍ଲେଶର ସମୟ ମଧ୍ୟ ଦେଇ ନିଶ୍ଚିତ ଭାବେ ଗତି କରିବାକୁ ପାରନ୍ତି, ଏଥିନିମନ୍ତେ ସେମାନେ ଆରମ୍ଭରୁ ମୁଦ୍ରାଙ୍କିତ ହୋଇଥିଲେ। ମେଷପାଳକ ତାହାଙ୍କର ନିଜ ମେଷମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ତେଣୁକରି ସେମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବାକୁ ଯାଉଅଛନ୍ତି। ପ୍ରକାଶିତ ବାକ୍ୟ ସାତ ପର୍ବରେ ମଧ୍ୟ ଆମେ ଏହି ଏକା ପ୍ରକାର ଚିନ୍ତାଧାରା ଲକ୍ଷ୍ୟ କରିବାକୁ ପାରୁ, ଯାହାକି ସେହି ଜିହୁଦୀ ଓ ବିଜାତୀୟମାନଙ୍କର ଏକ ମହାଜନତାଙ୍କ ବିଷୟ ନେଇ ପ୍ରକାଶ କରେ, ଯେଉଁମାନେ କି ସେହି ମହାକ୍ଲେଶର ଆରମ୍ଭରେ ମୁଦ୍ରାଙ୍କିତ ହୋଇଥିଲେ ଓ ସେହି ମହାକ୍ଲେଶର ସମୟ ମଧ୍ୟ ଦେଇ ବାହାର ହୋଇ ଆସିଥିଲେ। ଚାରିପର୍ବର ଚାରିପଦରେ ଲେଖା ଅଛି, ସେତେବେଳେ ସିଓନରେ ଯିଏ କି ଅବଶିଷ୍ଟ ଥାଏ ଓ ଜିରୁସାଲମରେ ରହେ, ଅର୍ଥାତ୍ ଜିରୁସାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ। ଜିଖରିୟ ତେର ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସେଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ ବଂଶର ଓ ଜିରୁସାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ। ଈଶ୍ୱରଙ୍କର ଲୋକମାନେ ସେହି ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ତୁତ ହେବା ଉଚିତ। ଏହି ପୃଥିବୀରେ ଥାଉଁ ଥାଉଁ ସେମାନେ ସେହି ଅନନ୍ତ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା ଉଚିତ। ମାତ୍ର ପ୍ରଶ୍ନ ହେଉଛି, ଆମେ କ'ଣ ସେହି ସ୍ୱର୍ଗ ରାଜ୍ୟ ନିମନ୍ତେ ଉପଯୁକ୍ତ କି? ପ୍ରଭୁ ଯଦି ଆଜି ଆମମାନଙ୍କୁ ଏହି ମୁହୂର୍ତ୍ତରେ ଡାକି ନିଅନ୍ତି, ତାହେଲେ ଆମେ କ'ଣ ସେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଉପଯୁକ୍ତ ବୋଲି ବିବେଚିତ ହୋଇପାରିବା କି? ତେବେ ଏହାର ଉତ୍ତର ଦେବା ବଡ଼ କଷ୍ଟକର। ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ନିମନ୍ତେ ପ୍ରସ୍ତୁତ କରିବାକୁ ଯାଉଅଛନ୍ତି। ସେମାନଙ୍କୁ ପବିତ୍ରୀକୃତ କରିବାକୁ ଯାଉଅଛନ୍ତି। ସେହି ଅନନ୍ତ ରାଜ୍ୟ ନିମନ୍ତେ ପ୍ରସ୍ତୁତି ଏହି ପୃଥିବୀରେ ହୋଇଅଛି। ସେ କିଛି ପରିବର୍ତ୍ତନ ଘଟାଇବାକୁ ଯାଉଅଛନ୍ତି। ସେଥିପାଇଁ ପ୍ରଥମ ଯୌହନ ତିନି ପର୍ବର ଦୁଇ ପଦରେ ଲେଖା ଅଛି, ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଦେଖନ୍ତୁ, ସେ କିଛି ପରିବର୍ତ୍ତନ ଘଟାଇବାକୁ ଯାଉଅଛନ୍ତି।
ଚାରିପର୍ବର ପାଞ୍ଚ ପଦରେ ଲେଖା ଅଛି। ଆଉ ସଦାପ୍ରଭୁ ସିଓନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ, କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ। ଈଶ୍ୱରଙ୍କର ମହିମା ବା ପ୍ରତାପ କେବଳ ମନ୍ଦିର ଉପରେ ନୁହେଁ, ମାତ୍ର ସେହି ରାଜ୍ୟରେ ପ୍ରତ୍ୟେକ ଗୃହ ଉପରେ ବିରାଜିତ ହେବ। ବାସ୍ତବରେ ଏହା କେତେ ଗୌରବର ବିଷୟ ହେବ। ଛଅ ପଦରେ ଲେଖା ଅଛି, ପୁଣି ଦିବସରେ ଗ୍ରୀଷ୍ମରୁ ଛାୟା ନିମନ୍ତେ ଆଉ ଝଡ଼ ଓ ବୃଷ୍ଟିରୁ ଆଶ୍ରୟ ଓ ଆଚ୍ଛାଦନ ସ୍ଥାନ ସ୍ୱରୂପ ହେବା ନିମନ୍ତେ ଏକ ଆବାସ ହେବ। ଶେଷରେ ସେହିଦିନ ଇସ୍ରାଏଲ ଗୋଷ୍ଠୀ ପ୍ରତି ନିରାପଦ ଆସି ଉପସ୍ଥିତ ହେବ। ଆଜି ଇସ୍ରାଏଲ ଶାନ୍ତିରେ ନାହିଁ, ତେଣୁକରି ଏହି ଭାବବାଣୀ ସଫଳ ହୋଇନାହିଁ। ଆଜି ଯୁହୁଦୀମାନେ ସେହି ଦେଶରେ ସମ୍ପୂର୍ଣ୍ଣ ଭାବେ ଏକତ୍ରିତ ହୋଇ ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ଶାନ୍ତିରେ ବସବାସ କରିପାରିନାହାନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବେ ସେହି ଦେଶରେ ବସବାସ କରିପାରିନାହାନ୍ତି। ସେମାନେ ଶାନ୍ତିରେ ତଥା ନିରାପଦରେ ବସବାସ କରିପାରୁନାହାନ୍ତି। ଲକ୍ଷ୍ୟ କରନ୍ତୁ, ସେହି ଶାନ୍ତି ସଦାସର୍ବଦା ଅନୁଗ୍ରହ, ଦୟା ଓ ସୂଚୀକରଣକୁ ଅନୁକରଣ କରେ, କାରଣ ମନୁଷ୍ୟ ହେଉଛି ପାପୀ ଓ ତାହାର ହୃଦୟ କଳୁଷିତ ବିଷୟରେ ପରିପୂର୍ଣ୍ଣ। ତେଣୁ ଯେପର୍ଯ୍ୟନ୍ତ ତାହାର ହୃଦୟରେ ପରିବର୍ତ୍ତନ ଘଟିନାହିଁ ଓ ସେହି ଶାନ୍ତିଦାତାଙ୍କୁ ସ୍ଥାନ ଦେଇନାହିଁ, ସେପର୍ଯ୍ୟନ୍ତ ସେ ଶାନ୍ତିରେ ବାସ କରିପାରିବ ନାହିଁ କି ଏହି ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। ଏଥିନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ, ଦୟା ଓ ପବିତ୍ରୀକରଣ ଆବଶ୍ୟକ। ଏହା କେବଳ ଖ୍ରୀଷ୍ଟଙ୍କଠାରେ ଏକ ଉତ୍ସର୍ଗୀକୃତ ଜୀବନରେ ସାଧିତ ହୋଇପାରିବ। ଆଜି ସରକାର ଜଗତରେ ଶାନ୍ତି ପ୍ରତିଷ୍ଠା କରିବା ନିମନ୍ତେ ବା ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ନିମନ୍ତେ କେତେ ପ୍ରକାର ଯୋଜନା କରୁଅଛନ୍ତି, ମାତ୍ର ସେହି ଯୋଜନା କ'ଣ ପ୍ରକୃତରେ କାର୍ଯ୍ୟକାରୀ ହୋଇପାରୁଛି? ଲୋକମାନେ କ'ଣ ଶାନ୍ତିରେ ବସବାସ କରିପାରୁଛନ୍ତି, ନିର୍ଭୟରେ ବସବାସ କରିପାରୁଛନ୍ତି? ନୁହେଁ। ସନ୍ଧ୍ୟା ହେଲେ ଝିଅ ବୋହୂମାନେ ରାସ୍ତାରେ ଚାଲିପାରିବେ ନାହିଁ, ଏପରିକି ପୁରୁଷମାନେ ମଧ୍ୟ ବିଭିନ୍ନ ସ୍ଥାନରେ ନିରାପଦରେ ରହିପାରିବେ ନାହିଁ। ଆଜି ତାହେଲେ ଏହି ସମସ୍ତ କାହିଁକି ଘଟୁଛି? ଏହି ସମସ୍ତ କେବଳ ମନୁଷ୍ୟର ଅବାଧ୍ୟତା ଲାଗି, ମନୁଷ୍ୟର ପାପମୟ ଜୀବନ ଲାଗି ଘଟୁଅଛି। ତେଣୁ ଶାନ୍ତି ପ୍ରତିଷ୍ଠିତ ହେବ କିପରି? ଯେପର୍ଯ୍ୟନ୍ତ ମନୁଷ୍ୟର ନିଜର ହୃଦୟରେ ମନୁଷ୍ୟ ସେହି ଶାନ୍ତି ଅନୁଭବ କରିପାରିନାହିଁ, ସେପର୍ଯ୍ୟନ୍ତ ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। ଆସନ୍ତୁ ଏହାପରେ ପାଞ୍ଚ ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଦ୍ରାକ୍ଷା କ୍ଷେତ୍ରର ଗୀତ ଓ ଛଅଟି ଦୁର୍ଗତି। ଏହି ପର୍ବଟି ଆମମାନଙ୍କୁ ଆଣି ଦୁଇ ପର୍ବରୁ ଆରମ୍ଭ ହୋଇଥିବା ବିଭାଗର ଶେଷ ପର୍ଯ୍ୟାୟରେ ପହଞ୍ଚାଇ ଦିଏ, ଯାହାକି ସେହି ଏକ ହଜାର ବର୍ଷର ଶାନ୍ତିରାଜ୍ୟ ଓ ମହାକ୍ଲେଶର ସମୟର ବିଚାର ବିଷୟକୁ ପ୍ରକାଶ କରେ। ଏହି ପାଞ୍ଚ ପର୍ବର ପ୍ରଥମ ସାତଟି ପଦ ଦ୍ରାକ୍ଷାକ୍ଷେତ୍ରର ଗୀତ, ଯାହାକି ଇସ୍ରାଏଲ ଜାତିର ପାପ ସବୁକୁ ପ୍ରକାଶ କରେ ଓ ସେହି ଆଗାମୀ ନିର୍ବାସିତର ବିଷୟକୁ ପ୍ରକାଶ କରେ। ବାକି ଏହି ପର୍ବର ଅବଶିଷ୍ଟାଂଶ ଛଅଟି ଦୁର୍ଗତିର ବିଷୟକୁ ବା ଛଅଟି ନିର୍ଦ୍ଦିଷ୍ଟ ପାପକୁ ପ୍ରକାଶ କରେ, ଯାହାକି ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କ ବିଚାରକୁ ବର୍ତ୍ତାଏ। ପ୍ରତ୍ୟେକ ପାପ ନିମନ୍ତେ ଯେଉଁ ଦଣ୍ଡ ତାହାର ଏକ ତାଲିକା ମଧ୍ୟ ପ୍ରଦାନ କରାଯାଇଅଛି। ବର୍ତ୍ତମାନ ଆମେ ଦ୍ରାକ୍ଷାକ୍ଷେତ୍ରର ଗୀତ ପ୍ରତି ଲକ୍ଷ୍ୟ କରିବା। ଦ୍ରାକ୍ଷାକ୍ଷେତ୍ର ଇସ୍ରାଏଲର ଗୃହ ଅଟେ, ଯାହାକି ସାତ ପଦରେ ପ୍ରକାଶ କରାଯାଇଅଛି। ଏହି ପ୍ରକାରେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଦ୍ରାକ୍ଷାକ୍ଷେତ୍ର ଦୁଇଟି ଛବି ମଧ୍ୟରୁ ଗୋଟିଏ ଛବି, ଯାହାକି ସମଗ୍ର ଇସ୍ରାଏଲ ଜାତିକୁ ଉପସ୍ଥାପିତ କରିବା ନିମନ୍ତେ ଉଦ୍ଭିଦ ଜଗତ ମଧ୍ୟରୁ ନିଆଯାଇଅଛି, ଆଉ ଅନ୍ୟଟି ହେଉଛି ଡିମ୍ବିରି ବୃକ୍ଷ, ଯାହାକି ସେହିପରି ବ୍ୟବହାର କରାଯାଇଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ମୃତ୍ୟୁ ପୂର୍ବରୁ ଏକ ଦ୍ରାକ୍ଷାକ୍ଷେତ୍ରର ଦୃଷ୍ଟାନ୍ତ ଦେଇଥିଲେ, ଯାହାକି ସମଗ୍ର ଇସ୍ରାଏଲ ଜାତିକୁ ଦର୍ଶାଏ, ଯାହାକି ଆମେ ମାଥ୍ୟୁ ଏକୋଇଶ ପର୍ବର ତେତିଶ ପଦରୁ ଛୟାଳିଶ ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଯିଶାଏ ପୁସ୍ତକରେ ଭବିଷ୍ୟତ ବକ୍ତା ଇସ୍ରାଏଲର ଆସନ୍ନ ନିର୍ବାସିତ ହେବା ବିଷୟ ନେଇ ଉତ୍ତର ରାଜ୍ୟ ଅସୁର ଦେଶକୁ ଓ ଦକ୍ଷିଣ ରାଜ୍ୟ ବାବିଲୋନକୁ ନିର୍ବାସିତ ହେବ ବୋଲି ଭାବବାଣୀ ପ୍ରକାଶ କରିଥିଲେ। ମାଥିଉ ସୁସମାଚାରରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଖାଇ ଦେଇଥିଲେ ଯେ ଈଶ୍ୱର ସେମାନଙ୍କୁ 70 ବର୍ଷର ବାବିଲୋନ ନିର୍ବାସିତରୁ ଫେରାଇ ଆଣିବାରେ ଦ୍ୱିତୀୟ ଥର ପାଇଁ ସୁଯୋଗ ଦେଇଥିଲେ। ମାତ୍ର ଇସ୍ରାଏଲ ଜାତିର ଈଶ୍ୱରଙ୍କ ପୁତ୍ରଙ୍କୁ ଅଗ୍ରାହ୍ୟ କରିବା ଆହୁରି ଅଧିକ ଭୟଙ୍କର ଆକାର ଧାରଣ କରିବ। ବର୍ତ୍ତମାନ ସେହି ଦ୍ରାକ୍ଷା କ୍ଷେତ୍ରର ଗୀତଟିକୁ ଶୁଣନ୍ତୁ। 5 ପର୍ବର ପ୍ରଥମ ପତ୍ରରେ ଲେଖା ଅଛି, ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା। ସେହି ପ୍ରିୟତମ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ହେଉଛନ୍ତି ଇସ୍ରାଏଲର ମସିହ ଓ ଜଗତର ଉଦ୍ଧାରକର୍ତ୍ତା। ଅତି ଉର୍ବରା ଏକ ପର୍ବତରେ ମୋ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା। ତେବେ ଏହି ଦ୍ରାକ୍ଷାକ୍ଷେତ୍ର ଇସ୍ରାଏଲ ଜାତିକୁ ଉପସ୍ଥାପିତ କରେ, ବିଶେଷତଃ ଜିହୁଦାକୁ, ଯାହାକି 7 ପଦ ପରିଷ୍କାର ଭାବେ ଜଣାଇ ଦିଏ। ମୃତ୍ତିକାରେ କୌଣସି ଭୁଲ ନାହିଁ, ମାତ୍ର ସମସ୍ୟାଟି ଦ୍ରାକ୍ଷାକ୍ଷେତ୍ର ମଧ୍ୟରେ, ଆଉ ତାହା ହେଉଛି ଦ୍ରାକ୍ଷାଲତା। କିନ୍ତୁ ଏହା ମଣ୍ଡଳୀକୀୟ ବା ଅନ୍ୟ କିଛି ନୁହେଁ, ମାତ୍ର ଜିହୁଦା ଅର୍ଥାତ୍ ଇସ୍ରାଏଲ ଗୋଷ୍ଠୀ। ଈଶ୍ୱର ବର୍ତ୍ତମାନ ପୁନର୍ବାର ଆମମାନଙ୍କୁ ସେହି ବିଚାରାଳୟ ମଧ୍ୟକୁ ନିମନ୍ତ୍ରଣ ଜଣାନ୍ତି, ଇସ୍ରାଏଲ ବିରୁଦ୍ଧରେ ତାହାଙ୍କର ଅଭିଯୋଗକୁ ବିଚାର କରିବା ପାଇଁ। ଆଉ ଆପଣ ଯେଉଁ ମୁହୂର୍ତ୍ତରେ ଇସ୍ରାଏଲ ବିରୁଦ୍ଧରେ ତାହାଙ୍କର ଅଭିଯୋଗକୁ ଶୁଣିବେ ଓ ତାହାଙ୍କର କଥାକୁ ଶୁଣିବେ, ଆପଣ ସେତେବେଳେ ନିଜକୁ ମଧ୍ୟ ଦୋଷୀ ବୋଲି ଜାଣିବାକୁ ପାରିବେ। 5 ପର୍ବର 2 ପଦରେ ଲେଖା ଅଛି, ପୁଣି ସେ ତାହା ଖୋଳି ପ୍ରସ୍ତର ସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା। ଈଶ୍ୱର ଇସ୍ରାଏଲ ଜାତିକୁ ମିଶ୍ର ଦେଶରୁ ବାହାର କରି ଆଣି ସେମାନଙ୍କୁ ପ୍ରତିଜ୍ଞାତ କିଣାନ ଦେଶରେ ସ୍ଥାନ ଦେଲେ। ସେମାନଙ୍କଠାରୁ ସେହି ଧାର୍ମିକତାର ଫଳ ଆଶା କଲେ ଓ ସେମାନେ ଯେପରି ତାହାଙ୍କର ନାମକୁ ମହିମାନ୍ୱିତ କରନ୍ତି ତାହା ସେ ଆଶା କଲେ, ମାତ୍ର ସେମାନେ ପୂରାପୂରି ବିଫଳ ହେଲେ। ସେମାନେ ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିପାରିଲେ ନାହିଁ। 5 ପର୍ବର 3 ପଦରେ ଲେଖା ଅଛି, ଏଣୁ ଏବେ ହେ ଜେରୁସାଲମ ନିବାସୀମାନେ ଓ ଜିହୁଦାର ଲୋକମାନେ, ମୁଁ ତୁମମାନଙ୍କୁ ବିନୟ କରେ, ତୁମେମାନେ ମୋହର ଓ ମୋ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର। ଈଶ୍ୱର ଏହି ଲୋକମାନଙ୍କୁ ବିଚାର କରିବାକୁ କହନ୍ତି, ଯେପରି ସେମାନେ ଈଶ୍ୱର ଓ ଇସ୍ରାଏଲ ମଧ୍ୟରେ ରହିଥିବା ଭିନ୍ନତାକୁ ଜାଣିବାକୁ ପାରନ୍ତି। ସ୍ପଷ୍ଟ ଭାବେ କହିବାକୁ ଗଲେ, ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ଆପଣଙ୍କର ଜୀବନକୁ ଲକ୍ଷ୍ୟ କରନ୍ତି, କ'ଣ ଆପଣ ଈଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି କି? ହଁ, ଅନେକ ସମୟରେ ଆମେ ନିଜର ଜୀବନକୁ ସମୀକ୍ଷା ନ କରି ଈଶ୍ୱରଙ୍କୁ ଦୋଷ ଦେଇଥାଉ ବା ତାହାଙ୍କର ବଚସା କରିଥାଉ ବା ତାହାଙ୍କ ଉପରେ ଅଭିମାନ କରିଥାଉ। କିନ୍ତୁ ପ୍ରକୃତରେ ଯଦି ଆମେ ନିଜର ଜୀବନକୁ ସମୀକ୍ଷା କରିବା, ତାହେଲେ ଆମେ କେବେ ହେଲେ ଈଶ୍ୱରଙ୍କୁ ଦୋଷ ଦେଇପାରିବା ନାହିଁ। ଈଶ୍ୱର କେବେ ହେଲେ ଅନ୍ୟାୟକାରୀ ନୁହନ୍ତି କି ସେ କେବେ ହେଲେ ତାହାଙ୍କ ବିଚାରରେ କୌଣସି ଭୁଲ କରନ୍ତି ନାହିଁ, ମାତ୍ର ଆମେ ଭୁଲ କରିଥାଉ ବା ଭୁଲ ଚିନ୍ତାଧାରା ପୋଷଣ କରିଥାଉ, କିନ୍ତୁ ଈଶ୍ୱର ନ୍ୟାୟବାନ। 4 ପଦରେ ଲେଖା ଅଛି, ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରିନାହିଁ ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି? ଈଶ୍ୱର କହନ୍ତି ଯେ ସେମାନେ ଯେପରି ଧାର୍ମିକତାର ଫଳ ଉତ୍ପନ୍ନ କରିବେ, ଏଥିନିମନ୍ତେ ସେ ସେମାନଙ୍କ ନିମନ୍ତେ ତାହାଙ୍କ ତରଫରୁ ପ୍ରତ୍ୟେକ ସୁବିଧା ସୁଯୋଗ ପ୍ରଦାନ କରିଅଛନ୍ତି। ମାତ୍ର ଏହି ସମସ୍ତ ସତ୍ତ୍ୱେ ମଧ୍ୟ ସେମାନଙ୍କର ବିଫଳତା ପ୍ରକୃତରେ ଅତି ଭୟଙ୍କର ବିଷୟ। 5 ଓ 6 ପଦରେ ଲେଖା ଅଛି, ଏଣୁ ଏବେ ଶୁଣ, ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି ତାହା ତୁମମାନଙ୍କୁ ଜଣାଇବି। ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ। ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ। ପୁଣି ମୁଁ ତାହା ଉଜାଡ଼ କରିବି, ତାହାର ଡାଳ କଟା ହେବ ନାହିଁ କି ଭୂମି କୋଡ଼ା ହେବ ନାହିଁ, ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ। ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳାକୁ ଆଜ୍ଞା କରିବି। ଏହା ଉଭୟ ରାଜ୍ୟର ଆଗାମୀ ନିର୍ବାଚିତ ନିମନ୍ତେ ଅତି ସ୍ପଷ୍ଟ ଭାବବାଣୀ। ଦୀର୍ଘ 500 ବର୍ଷ ଧରି ଈଶ୍ୱର ଇସ୍ରାଏଲ ଜାତିକୁ ସୁରକ୍ଷା ପ୍ରଦାନ କରିଆସିଥିଲେ। ସେ ପାଲେଷ୍ଟାଇନ୍ ଦେଶକୁ ମଧ୍ୟ ସୁରକ୍ଷା କରିଥିଲେ। ସେ ଇସ୍ରାଏଲ ସନ୍ତାନଗଣର ଚତୁଃପାର୍ଶ୍ୱରେ ଏକ ବାଡ଼ ଘେରାଇଥିଲେ। ଈଶ୍ୱର କାହାକୁ ହେଲେ ସେମାନଙ୍କୁ ସ୍ପର୍ଶ କରିବାକୁ ଦେଉନଥିଲେ, ଯଦିଓ ସେ ଅନେକ ସମୟରେ ସେମାନଙ୍କର ବିଚାର କରୁଥିଲେ। ମାତ୍ର ବର୍ତ୍ତମାନ ସେ କହନ୍ତି, ତୁମେମାନେ ମୋର ଦ୍ରାକ୍ଷାକ୍ଷେତ୍ର, ମୁଁ ତୁମମାନଙ୍କର ଚତୁଃପାର୍ଶ୍ୱରେ ବାଡ଼ ଦେଇ ତୁମମାନଙ୍କୁ ସୁରକ୍ଷା କରିଥିଲି, ମାତ୍ର ବର୍ତ୍ତମାନ ମୁଁ ସେହି ବାଡ଼ ଭାଙ୍ଗି ଦେବା ପାଇଁ ଯାଉଅଛି। ପ୍ରଥମେ ଅରାମ୍ୟ, ଏହାପରେ ଅସୁରୀୟ ଓ ଏହାପରେ ବାବିଲୋନ, ସେମାନେ ସମସ୍ତେ ଇସ୍ରାଏଲ ଦେଶ ମଧ୍ୟକୁ ପଶିଆସି ଏହାକୁ ବିନଷ୍ଟ କଲେ। ଆଜି ଇସ୍ରାଏଲ ଦେଶରେ ସବୁକିଛି କରାଗଲେ ମଧ୍ୟ ତାହା ତଥାପି ଜନଶୂନ୍ୟ ଓ ବିଧ୍ୱସ୍ତ ସ୍ଥାନ ପରି ଦେଖାଯାଏ। ଈଶ୍ୱର ଏହାର ବିଚାର କରିଅଛନ୍ତି। ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳାକୁ ଆଜ୍ଞା କରିବି। ପ୍ରାୟ 1000 ବର୍ଷ ଉପରେ ହେବ ସେହି ଦେଶରେ ବୃଷ୍ଟି ହୋଇନଥିଲା। ତେଣୁକରି ଏହି କାରଣରୁ ସେହି ଦେଶ ଆଜି ଅତ୍ୟନ୍ତ ବସତିବିହୀନ ବା ନିର୍ଜନ ହୋଇ ରହିଅଛି। ତେବେ ଯାହା ଜଣାଯାଏ, ହେମନ୍ତ କାଳର ବର୍ଷା ଆରମ୍ଭ ହୋଇଅଛି, ମାତ୍ର ବସନ୍ତ ଋତୁର ବର୍ଷା ଆରମ୍ଭ ହୋଇନାହିଁ। 7 ପଦରେ ଲେଖା ଅଛି, ଯେହେତୁ ଇସ୍ରାଏଲ ବଂଶ ସେନାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଜିହୁଦାର ଲୋକେ ତାହାଙ୍କର ମନୋରମ ଚାରା, ସେ ନ୍ୟାୟ ଅପେକ୍ଷା କଲେ ମାତ୍ର ଦେଖ ଉପଦ୍ରବ, ଧାର୍ମିକତା ଅପେକ୍ଷା କଲେ ମାତ୍ର ଦେଖ କ୍ରନ୍ଦନ। ଭାଓବାଦୀ କାହା ବିଷୟ ନେଇ ଏପରି କହନ୍ତି ତାହା ଆପଣଙ୍କୁ ଆଉ ଅନୁମାନ କରିବାକୁ ପଡ଼ିବ ନାହିଁ। ଦ୍ରାକ୍ଷାକ୍ଷେତ୍ର ସମଗ୍ର ଇସ୍ରାଏଲ ବଂଶକୁ ପ୍ରକାଶ କରେ, ଯାହାକି ଏହି ପଦଟି ଅତି ସ୍ପଷ୍ଟ ଭାବେ ପ୍ରକାଶ କରେ। ଆଉ ସେହି ଦ୍ରାକ୍ଷାକ୍ଷେତ୍ରରେ ଈଶ୍ୱର ନ୍ୟାୟ ଅପେକ୍ଷା କଲେ ମାତ୍ର ଦେଖ ଉପଦ୍ରବ, ଧାର୍ମିକତା ଅପେକ୍ଷା କଲେ ମାତ୍ର ଦେଖ କ୍ରନ୍ଦନ। ଏହା ହିଁ ଥିଲା ଇସ୍ରାଏଲ ବଂଶର ଆତ୍ମିକ ଅବସ୍ଥା। ପ୍ରିୟ ବନ୍ଧୁ, ଈଶ୍ୱର ଯଦିଓ ଦୀର୍ଘ ସହିଷ୍ଣୁ, ମାତ୍ର ସେ ଚିର ସହିଷ୍ଣୁ ନୁହନ୍ତି। ସେ ଯଦିଓ ପାପୀକୁ ପ୍ରେମ କରନ୍ତି, ମାତ୍ର ପାପକୁ ଘୃଣା କରନ୍ତି। ସେ ଯଦିଓ ଦୟାଳୁ ଓ ପ୍ରେମମୟ ପିତା, ମାତ୍ର ସେ ମଧ୍ୟ ଆମମାନଙ୍କ ଅପରାଧର ପ୍ରତିଫଳଦାତା। ସେ ଅନ୍ୟାୟ ତଥା ଅଧାର୍ମିକତାର ବିଷୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ, ମାତ୍ର ନ୍ୟାୟ ଓ ଧାର୍ମିକତାର ବିଷୟକୁ ପ୍ରଶ୍ରୟ ଦିଅନ୍ତି। ତେଣୁ ଆସନ୍ତୁ ଈଶ୍ୱରଙ୍କୁ ଭୟ କରି ଓ ତାହାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରି ଓ ଖ୍ରୀଷ୍ଟଙ୍କଠାରେ ନିଜର ପାପ ସବୁକୁ ସ୍ୱୀକାର କରି ତାହାଙ୍କ ନିମନ୍ତେ ଧାର୍ମିକତାର ଫଳ ଉତ୍ପନ୍ନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।